ଶ୍ରୀମଦ୍ଭାଗବତମ୍ ଦଶମ ସ୍କନ୍ଦ ଷାଠିଏ ଅଧ୍ୟାୟ ଶ୍ଳୋକ ତେୟାଳିଶ ତଂ ତାନୁରୂପମଭଜଂ ଜଗତାମଧୀଶମ୍ ତଂ ତ୍ୱାଂ ଅନୁରୂପମଭଜଂ ଜଗତାମଧୀଶମ୍ ଆତ୍ମାନମତ୍ର ଚ ପରତ୍ର ଚ କାମପୂରମ୍ ଆତ୍ମାନମତ୍ର ଚ ପରତ୍ର ଚ କାମପୂରମ୍ ସ୍ୟାତ୍ମୀ ତବାଙ୍ଘ୍ରି ଚରଣଂ ସ୍ମୃତିଭିଃ ଭ୍ରମନ୍ତ୍ୟା ଶାନ୍ମୀ ତବାଙ୍ଗି ଚରଣଂ ଶ୍ରୁତିଭିର୍ଭ୍ରମନ୍ତ୍ୟା ଯୋ ବୈ ଭଜନ୍ତମୁପାୟତ୍ୟ ଅନୃତାପବର୍ଗଃ ଯୋ ବୈ ଭଜନ୍ତମୁପାୟତ୍ୟ ଅନୃତାପବର୍ଗଃ ତଂ ତ୍ୱାନୁରୂପମଭଜଂ ଜଗତାମଧୀଶମ୍ ଆତ୍ମାନମତ୍ର ଚ ପରତ୍ର ଚ କାମପୂରମ୍ ଶାନ୍ମୀ ତବାଙ୍ଘ୍ରି ଚରଣଂ ସ୍ମୃତିଭିର୍ଭ୍ରମନ୍ତ୍ୟା ଯୋ ବୈ ଭଜତମୁପାୟତ୍ୟ ଅନୃତାପବର୍ଗଃ ତଂ ତ୍ୱାନୁରୂପମଭଜଂ ଜଗତାମଧୀଶମ୍ ଆତ୍ମାନମତ୍ର ଚ ପରତ୍ର ଚ କାମପୂରମ୍ ଶାନ୍ମୀ ତବାଙ୍ଗି ଚରଣଂ ଶ୍ରୁତିଭିର୍ଭ୍ରମନ୍ତ୍ୟା ଯୋ ବୈ ଭଜନ୍ତମୁପାୟତ୍ୟ ଅନୃତାପବର୍ଗଃ ତଂ ତ୍ୱାନୁରୂପମଭଜଂ ଜଗତାମଧୀଶମ୍ ଆତ୍ମାନମତ୍ର ଚ ପରତ୍ର ଚ କାମପୂରମ୍ ଶାନ୍ମୀ ତବାଙ୍ଗି ଚରଣଂ ଶ୍ରୁତିଭିର୍ଭ୍ରମନ୍ତ୍ୟା ଯୋ ବୈ ଭଜନ୍ତମୁପାୟତ୍ୟ ନୃତାପବର୍ଗଃ ହରିକୃଷ୍ଣ ଶ୍ଳୋକର ଅନୁବାଦ ଯେହେତୁ ଆପଣ ମୋ ପାଇଁ ଉପଯୁକ୍ତ ଯେ ଏହି ଜୀବନରେ ଏବଂ ପରବର୍ତ୍ତୀ ଜୀବନରେ ଆମ୍ଭମାନଙ୍କର ସକଳ କାମନା ପୂରଣ କରନ୍ତି ସମସ୍ତ ଜଗତର ପରମାତ୍ମା ଓ ପ୍ରଭୁ ଅଟନ୍ତି ସେଇ ଆପଣଙ୍କୁ ମୁଁ ବରଣ କରିଅଛି ଆପଣଙ୍କ ଯେଉଁ ଚରଣ ପଦ୍ମର ଅର୍ଚ୍ଚନାକାରୀ ଗଣ ମାୟାମୁକ୍ତ ହୁଅନ୍ତି ସେହି ଚରଣାଶ୍ରୟ ପ୍ରଦାନ କରି ବିଭିନ୍ନ ଜଡ଼ ଜାଗତିକ ପରିସ୍ଥିତି ମଧ୍ୟରେ ପରିଭ୍ରମଣଶୀଳ ମୋତେ କୃପା କରନ୍ତୁ ଭକ୍ତ ସଜ୍ଜନ ବୃନ୍ଦ ଆପଣମାନଙ୍କୁ ଆମର ଏଇ ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି ଏଇ ଯେଉଁ ଭଗବାନଙ୍କର ଦ୍ୱାରକା ଲୀଳା ତେଣୁ ଭଗବାନ ଯେଉଁ କଥା କହିଲେ ସେଇ କଥାକୁ ବର୍ତ୍ତମାନ ରୁକ୍ମିଣୀ ଦେବୀ ଖଣ୍ଡନ କରୁଛନ୍ତି ତେଣୁ ଭଗବାନ ମଝିରେ ମଝିରେ ପରୀକ୍ଷା ନିଅନ୍ତି ଆମକୁ ସବୁ ଏତେ ଶିକ୍ଷା ଦେଲେ ଏ ଶିକ୍ଷା ଦେବାର ଯେଉଁ ଶିକ୍ଷା ଦେଲେ ଆମେ କେତିକି ଶିକ୍ଷା ଗ୍ରହଣ କଲୁ ତେଣୁ ତା ପାଇଁ ପରୀକ୍ଷା ହେବାକୁ ପଡ଼ିବ ନା ପରୀକ୍ଷା ଦେବାକୁ ପଡ଼ିବ ତେଣୁ ଭଗବାନ ରୁକ୍ମିଣୀ ଦେବୀଙ୍କ ସହିତ ଏତେ ବର୍ଷ ରହିଲେ ଏତେ ବର୍ଷ ରହିକରି ତାପରେ ବର୍ତ୍ତମାନ ପରୀକ୍ଷା କରୁଥିଲେ ରୁକ୍ମିଣୀ ଦେବୀଙ୍କୁ ରୁକ୍ମିଣୀ ଦେବୀ ପରୀକ୍ଷାରେ ଫେଲ୍ ହୋଇଯାଇଥିଲେ ପୁଣି ସପ୍ଲିମେଣ୍ଟାରୀ ପରୀକ୍ଷାରେ ବର୍ତ୍ତମାନ ପାସ୍ କଲେ ତେଣୁ ଇଏ ରୁକ୍ମିଣୀ ଦେବୀଙ୍କୁ ସିଏ ପ୍ରକୃତରେ ଭଗବାନ ଯେଉଁ ପରିହାସ କରିବାର ଉଦ୍ଦେଶ୍ୟ ଥିଲା ଟିକିଏ ସିଏ ରୁକ୍ମିଣୀ ଦେବୀ କ୍ରୋଧ ପ୍ରକାଶ କରିବେ କିନ୍ତୁ ରୁକ୍ମିଣୀ ଦେବୀଙ୍କ କ୍ରୋଧ କ'ଣ ଆସିବ ରୁକ୍ମିଣୀ ଦେବୀ ମୂର୍ଚ୍ଛା ଆସିଗଲା ସେ ଭାବିଲେ ଭଗବାନ ଯାହା କହୁଛନ୍ତି କାରଣ ସେ ପ୍ରକୃତରେ ନିଜ ଅନୁଭବୀ ସେହି ସୀତା ଥିଲେ भगवान रामक समय रामक लीला रे भगवान ताकु निर्वासन कर देथिले, सीता देवी को निर्वासन कर देथिले। तेणु से कथा श्लोक से कहा जाए से कथा ये श्लोक से कथा से कौन सीता देवी जोबले थे निर्वासन कर देते भगवान तांकर कौन से दोष नाला किंतु भगवान जो आदर्श मर्यादा पुरुषोत्तम आदर्श राजा हिसाब से प्रजा मान प्रजा मान डिमांड एक वचन जणी प्रजा केवल एक कही आउ कहीं कही ना अयोध्या जिते प्रजा थे केवल जणी प्रजा ये भाव कही ये राम हो स्त्री बसर रही कि मुझे नुह तेणु राम नाहं भजे पुनः ये भाव में महाभागवत में आग पूर्व वर्णना कर नवम स्कंधरे भगवान रामचंद्र के लीलाटी को वर्णना कर दुईटी अध्याय तेणु से ही सीता देवी वर्तमान रुक्मिणी देवी रही तेणु से कथा तक मन पड़ा निर्वासन करदे बर्तमान मत सी आबद करी कौन बोधे से मूर्छा ही जाते तेणु आम कह परीक्षार फेल हो गल बोली तेणु ये कथा भगवान लीला बुझा तो सहज नुह तेणु जहा रुक्मिणी देवी वर्तमान भगवान जो सब कथा कही कथा खंडन करें गत काली सतर नंबर और षोह नंबर श्लोक भगवान जो कही आमर जो बंधुता स्थापन करवा समान स्कंद समस्कंद भाव स्थापन करवा कथा आमें कौटी मुठी ए भगवान को कहार उद्देश्य था तुम्हें बहुत उन्नत स्तर जड़े राजा कन्या आ मुझे गोपाल बाड़क गोपाल पुत्र आम सहित मोर कौन जोड़ हो पार जोड़ीपर यह भाव कि रुक्मिणी देवी कह प्रकृत आपड़ कौटी आठी ये क्या कहले गत काल से कथा टी आलोचना करते बर्तमान दुईट श्लोक से कहुपम अभज जगताधीस्व तांग अनुरूप आपण आपण को मु भरण करूप अनुरूप कहले अनुकूल अनुकूल भाव भाव रुक्मिणी देवी भगवान ग्रहण कर जगतार अधीशम ये समस्त जगतर सी होती अधीश अधिकार रही ईश हबार कंट्रोलर हबार अधिकार रही अधीश बहुत लोक रही नियंत्रणकारी रही कि क्षमता नहीं किंतु भगवान होंगे प्रकृतर क्षमता सबकि सबकि कंट्रोल करें क्षमता रही अधीश अधिकार प्राप्त होती से ईश नियंत्रणकारी जगतर जगतर कहले जिते जीव अच्छा 84 लक्ष प्रकार जीव समस्त भूत प्रकृति समस्त से अधीश समस्त से नियंत्रणकारी ईश तेणु तंग ता अनुरूपम भवजं जगतामधीशम आत्मानम अत्रच परत्रच कामपुरम भगवान केवल जे जगतर अधीशता नुह से होती आत्मानम परमात्मा समस्त परमात्मा रूप से रही जिते जीव रही अनंत कोटी जीव रही आम हिसाब करते जीव रही ये भाव में जो भौतिक जगत रही के मनुष्य मान मात्र 4 लक्ष प्रकार मनुष्य पशु पक्षी कीट पतंग 84 लक्ष प्रकार जीव रही ए पृथ्वी रे केते हिसाब कले आम गणी पारा ना के जीव होती खाली मनुष्य मान सेनसस होती 780 कोटी ना केत वर्ष ते बर्तमान के तेणु ये केवल मनुष्य एवं जत सेनसस करापर गोटे मिनट पर चेंज हो जाऊटा कारण गोटे मिनट्रे के लोक जीव मृत्युवरण करते जीव के मनुष्य जन्मग्रहण कर सब रही ये केवल मनुष्य मान कथा पशुपक्षी कीट पतंग 84 लक्ष प्रकार जीव मान सेनसस जदि ग्रहण करेनसस करेंगे ना कि भगवान करदे भगवान जानते केते वर्तमान समय रे केते जीव अच्छा पृथ्वी से कहीदे यही पृथ्वी रे ଏଇଭଳି ଭାବରେ ସ୍ୱର୍ଗରେ ମହତ୍ଲୋକରେ ଜନଲୋକରେ ତପଲୋକରେ ସତ୍ୟଲୋକରେ କେତେ ଜୀବ ରହିଛନ୍ତି, ତାଳେ ମଧ୍ୟ ଅତଳ ପାତାଳ ବିତଳ ସୁତଳ ତଳାତଳ ରସାତଳ ମହିତଳ ଇତ୍ୟାଦି କହିକିରି ବହୁ ଜୀବ ରହିଛନ୍ତି। ଟୋଟାଲ ଯଦି କୁହାଯିବ କେତେ ଜୀବ ଅଛନ୍ତି ଭଗବାନ କହିଦେବେ, ଏତିକି ଜୀବ ଅଛନ୍ତି। ଇଏ ଭଗବାନ ଅଧିଶ ନିୟନ୍ତ୍ରଣକାରୀ, ସେ ସମସ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି। ଗୋଟିଏ ଜୀବ ଭଗବାନ ଯେତେବେଳେ ଜନ୍ମ ହେଉଛି ଭଗବାନଙ୍କର ଅନୁମତିରେ, ବିନା ଅନୁମତିରେ କିଛି କାର୍ଯ୍ୟ ହୋଇପାରିବ ନାହିଁ ଭଗବାନଙ୍କର। ଏଭଳି ଭାବରେ ସେ ଅଧିଶ ନିୟନ୍ତ୍ରଣକାରୀ ଏବଂ ଅଧିଶ ଏବଂ ଆତ୍ମାନ ସମସ୍ତଙ୍କ ପରମାତ୍ମା, ଏମିତିକି ବିଷ୍ଠାରେ ଥିବା କୃମିର ମଧ୍ୟ ସେ ପରମାତ୍ମା ରୂପରେ ରହିଛନ୍ତି। ଏ ଭଗବାନଙ୍କ କୃପା, କାହିଁକି ରହିଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, ଆମକୁ ଏଇ ଭୌତିକ ଜଗତରୁ ଉଦ୍ଧାର କରି ତାଙ୍କ ଧାମକୁ ନେବା ପାଇଁ ଭଗବାନ ଆମ ହୃଦୟ ଭିତରେ ପରମାତ୍ମା ରୂପରେ ରହିଛନ୍ତି। ଏଠି ଭଗବାନଙ୍କର କରୁଣା, ଅନନ୍ତ କାଳ ଧରି ଆମେ ଏଇଠି ରହିଛେ ଭୌତିକ ଜଗତରେ, ଭଗବାନ ମଧ୍ୟ ରହିଛନ୍ତି। ଏବଂ ଆମକୁ ଯେତେବେଳେ ଆମକୁ ଗୋଟେ ଉନ୍ନତ ଚେତନା ପ୍ରଦାନ କରୁଛନ୍ତି, ମନୁଷ୍ୟ ଚେତନା ଆମେ ଯେତେବେଳେ ପ୍ରାପ୍ତ ହେଉଛେ, ସେତେବେଳେ ଆମେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛେ, ଯେଉଁ ଚେତନାରେ ଆମେ ଏଇସବୁ କଥାକୁ ବୁଝିପାରିବା, ଅନ୍ୟ ଚେତନାରେ ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ଚେତନାରେ ଆମେ ବୁଝିପାରିବା ନାହିଁ, କାରଣ ଆମର ଚେତନା ଏତେ ଉନ୍ନତ ନୁହଁ। କିନ୍ତୁ ଦୁର୍ଭାଗ୍ୟବଶତଃ ଯଦିଓ ଆମର ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହୋଇଛେ ମନୁଷ୍ୟ ଚେତନା, କିନ୍ତୁ ଶତକଡ଼ା 99 ଭାଗ ଲୋକ ସେ ପଶୁଭଳି ଜୀବନଯାପନ କରୁଛନ୍ତି, ଭଗବାନଙ୍କ ଆଡ଼କୁ ଲକ୍ଷ୍ୟ କରୁନାହାନ୍ତି। କିନ୍ତୁ ଭଗବାନ ଅପେକ୍ଷା କରୁଛନ୍ତି କେତେବେଳେ ମୋ ଆଡ଼କୁ ଲକ୍ଷ୍ୟ କରିବ, ମୁଁ ତାଙ୍କୁ ନେବି, ଭଗବତ ଧାମକୁ ନେବି। ଏ ଭଗବାନଙ୍କ କୃପା, ଭଗବାନ କରୁଣା ଏଭଳି ରହିଛି। ଆତ୍ମା ନମ ଅତ୍ର ଚ ପରତ୍ର ଚ କାମପୁରମ୍, ଅତ୍ର କହିଲେ ଏଇ ଏଇ ଜୀବନରେ ଏବଂ ପରତ୍ର କହିଲେ ପର ଜୀବନରେ, ସମସ୍ତଙ୍କର କାମନା ସେ ପୂରଣ କରନ୍ତି। ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ନିତ୍ୟ ନିତ୍ୟାନାମ ଚେତନ ଚେତନାନାମ ଏକ ବହୁନାମ ଯେଉଁ ବିଧାତି କାମାନ, ଭଗବାନ ଏବଂ ଜୀବ ଭିତରେ ବହୁତ ସାମଞ୍ଜସ୍ୟ ରହିଛି। କ'ଣ କ'ଣ ନା ଜୀବମାନେ ହେଉଛନ୍ତି ନିତ୍ୟ, ଭଗବାନ ନିତ୍ୟ, ଜୀବମାନେ ମଧ୍ୟ ନିତ୍ୟ, ନିତ୍ୟ ନିତ୍ୟାନାମ ଭଗବାନ ହେଉଛନ୍ତି ଚେତନଶୀଳ, ଆମେ ମଧ୍ୟ ଚେତନଶୀଳ, ଚେତନ ଚେତନ ନାମ। କିନ୍ତୁ ତଫାତ୍ ହେଉଛି କ'ଣ ନା ଏକ ବହୁ ନା, ଭଗବାନ ହେଉଛନ୍ତି ଏକ କିନ୍ତୁ ଆମେ ହେଉଛେ ବହୁ, ସମସ୍ତଙ୍କର ଏକ ବହୁ ନାମ ଯେଉଁ ବିଧାତି କାମାନ, ଯାହାର ଯାହା ଆବଶ୍ୟକତା ରହିଛି ସେସବୁ ପୂରଣ କରନ୍ତି। ଆମେ ଆମର ନିଜର ଜଣଙ୍କର ଯଦି ହିସାବ କରିବା ଆମର କେତିକି ଆବଶ୍ୟକତା ରହିଛି, ସକାଳୁ ଉଠିକି ରାତି ପର୍ଯ୍ୟନ୍ତ କେତେ କ'ଣ ଜିନିଷ ଦରକାର ହେଉଛି ଆମର, ଏଇଭଳି ଭାବରେ ପୃଥିବୀରେ କେତେ ଜୀବ ରହିଛନ୍ତି, ମନୁଷ୍ୟମାନଙ୍କ କଥା କୁହାଯାଉଛି, ଅନ୍ୟମାନଙ୍କ କଥା ଛାଡ଼ନ୍ତୁ। ତେଣୁ ସମସ୍ତ ମନୁଷ୍ୟ, ଖାଲି ମନୁଷ୍ୟ ନୁହଁ, ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ସମସ୍ତଙ୍କର ଏଇ ଜନ୍ମରେ ଆମେ ଯେଉଁ ଜନ୍ମ ପ୍ରାପ୍ତ ହେଇଛୁ ଏଇ ଜନ୍ମରେ ସମସ୍ତଙ୍କର କାମନା ସେ ପୂରଣ କରୁଛନ୍ତି, କାମ ପୂରମ। ଆଉ କିଏ ପୂରଣ କରିପାରିବେ ଭଗବାନ ଛଡ଼ା, ଆଉ କିଏ କାମ ପୂରଣ କାମନା ପୂରଣ କରିପାରିବେ? କିନ୍ତୁ ଲୋକମାନେ ସେଇଟା ଜାଣୁନାହାନ୍ତି, ସେମାନେ ବିଭିନ୍ନ ଦେବାଦେବୀମାନଙ୍କ ପାଖକୁ ଯାଉଛନ୍ତି ତାଙ୍କ କାମନା ପୂରଣ କରିବା ପାଇଁ। କିନ୍ତୁ ସେମାନେ ଯଦିଓ କିଛି କାମନା ପୂରଣ କରୁଛନ୍ତି, କିନ୍ତୁ ସେଇଟା ମଧ୍ୟ ଭଗବାନ ହିଁ, ଭଗବାନ ସେଇଟା ଦେଉଛନ୍ତି ତାଙ୍କୁ, ସେ ଦେବତାମାନଙ୍କ ଥ୍ରୁରେ ଆମେ ସେଇଟା ପ୍ରାପ୍ତ ହେଉଛେ। ଦେବତାମାନଙ୍କର ଶକ୍ତି ନାହିଁ ସେ ସେମାନଙ୍କର କାମନାକୁ ପୂରଣ କରିଦେବେ। ହିରଣ୍ୟକଶିପୁ, ହିରଣ୍ୟକଶିପୁ କ'ଣ ଯାଇକି ବ୍ରହ୍ମାଙ୍କର ତପସ୍ୟା କରିକି ବ୍ରହ୍ମାଙ୍କୁ ଆରାଧନା କରୁଥିଲେ, ଆମେ ସପ୍ତମ ସ୍କନ୍ଧରେ ଏକଥା ବର୍ଣ୍ଣନା କରାଯାଇଛି। ବ୍ରହ୍ମାଙ୍କୁ ଆରାଧନା କରୁଥିଲେ ଏବଂ ବ୍ରହ୍ମା ଯେତେବେଳେ ଆବିର୍ଭାବ ହୋଇଗଲେ ଏତେ ତପସ୍ୟା କଲେ, ତୀବ୍ର ତପସ୍ୟା, ସେସବୁ ଦେଖିକରି ଦେବତାମାନେ ଭୟ କରିଗଲେ, ଏସବୁ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମା ତାଙ୍କ ପୁତ୍ରମାନଙ୍କ ସହିତ ଆସି ପହଞ୍ଚିଗଲେ, ସେଠି ଆସିକରି ପ୍ରଥମେ ଦେଖିପାରିଲେ ନାହିଁ କେଉଁଠି ଅଛନ୍ତି ସିଏ, କାରଣ ତାଙ୍କର ଆଉ ଶରୀର ନଥିଲା, ସବୁ କ'ଣ କେବଳ ହାଡ଼ ଖଣ୍ଡ ହାଡ଼ ସବୁ ଥିଲା, ଆଉ ସବୁ ଚର୍ମ ହରିକା ସବୁ ଉଇମାନେ ଖାଇଦେଇଥିଲେ, ହୁଙ୍କା ଉଇ ହୁଙ୍କା ହୋଇଯାଇଥିଲା। କିନ୍ତୁ ବ୍ରହ୍ମାଙ୍କର ଯେଉଁ ଆରାଧନା କରୁଥିଲେ ସେ ଶବ୍ଦ ଆସୁଥିଲା। ତେଣୁ ଜୀବ ଯେକୌଣସି ଉପାୟରେ ଜନ୍ମ ମୃତ୍ୟୁବରଣ ମାନେ କ'ଣ ବଞ୍ଚିପାରିବ, ଏମିତି ନୁହଁ ଖାଲି ଶରୀର ଥିଲେ ବଞ୍ଚିପାରିବ ଆଉ ଅନ୍ୟଥିରେ ମୃତ୍ୟୁବରଣ କରିବ, ତାହା ନୁହଁ। ଶରୀର ଚାଲିଯାଇଥିଲା ତାଙ୍କର, କେବଳ ହାଡ଼ ଥିଲା, କଙ୍କାଳ, କଙ୍କାଳରେ ମଧ୍ୟ ସେ ବଞ୍ଚିଥିଲେ। ଏଭଳି କ'ଣ ଆତ୍ମାର କେବେ ମୃତ୍ୟୁ ନାହିଁ। ତେଣୁ ସେ ଏଭଳି ତପସ୍ୟା କରୁଥିଲେ। ବ୍ରହ୍ମା ଯେତେବେଳେ ତାଙ୍କ କମଣ୍ଡରୁ ଜଳକୁ ସିଞ୍ଚନ କଲେ, ସେ ଗୋଟେ ସୁନ୍ଦର ଶରୀର ପ୍ରାପ୍ତ ହୋଇକି ଉଠିଲେ, ସୁନ୍ଦର ଶରୀର ପ୍ରାପ୍ତ ହେଲେ। କିନ୍ତୁ ଯେତେବେଳେ ସେ ବର ପ୍ରାର୍ଥନା କରୁଛନ୍ତି, ସେତେବେଳେ ବ୍ରହ୍ମା କହିଲେ, ନା ମୁଁ ତୁମକୁ ଅମରତ୍ୱ ପ୍ରଦାନ କରିପାରିବି ନାହିଁ। ତେଣୁ ସେ ଯେଉଁ ରହିଛନ୍ତି, ତେଣୁ ହିରଣ୍ୟକଶିପୁ ଏଭଳି ଭାବରେ ଚିନ୍ତା କଲେ, କେମିତି ମୁଁ ବ୍ରହ୍ମାଙ୍କୁ ଠକିକରି ବର ନେବି। ଏଇଭଳି ଭାବରେ ଅମର ବର ପ୍ରାପ୍ତ ହେବା ପାଇଁ ବିଭିନ୍ନ ପ୍ରକାର ଉପାୟ ଚେଷ୍ଟା କଲା। ଦିନରେ ମରିବି ନାହିଁ, ରାତିରେ ମରିବି ନାହିଁ, ଅମକରେ ମରିବି ନାହିଁ, ସମକରେ ମରିବି ନାହିଁ, ଏଇଭଳି ଭାବରେ ଯେତେ ତାର ବୁଦ୍ଧି ଥିଲା ସବୁ ବୁଦ୍ଧି ଖଟେଇକରି ସବୁ ବର ମାଗି ନେଲା, ସବୁ ଭାବିଲା ମୁଁ ବ୍ରହ୍ମାଙ୍କୁ ଠକିଦେଲି। କିନ୍ତୁ ମୃତ୍ୟୁ ଅମର ବର ସେ ପ୍ରାପ୍ତ ହୋଇପାରିଲେ ନାହିଁ, ଭଗବାନ ଆସି ତାର ପ୍ରାଣ ନେଇଗଲେ। ତେଣୁ ଏ ଯେଉଁ ରହିଛି ଯେଉଁ ଅମର ବର, କିନ୍ତୁ ଯଦି ସେ ଭଗବାନଙ୍କୁ ଭଜନ କରିଥାନ୍ତେ ସେତିକି, ତାହେଲେ ସେ ଆଜି ଅମର, ସେ ପ୍ରକୃତରେ ଅମର, ପ୍ରକୃତରେ ସେମାନେ ହେଉଛନ୍ତି ବୈକୁଣ୍ଠର ଜୟ ଏବଂ ବିଜୟ, ଜୟ ବିଜୟ ସେ ଆସିଥିଲେ। ତିନି ଜନ୍ମ ଧରିକିରି ଲୀଳା କରୁଛନ୍ତି, ଭଗବାନଙ୍କ ସହିତ ଲୀଳା କରୁଛନ୍ତି। କିନ୍ତୁ ଭଗବାନଙ୍କ ଯଦି ଶରଣ ଜଣେ ଯିବେ, ସେ ଅମୃତତ୍ୱକୁ ପ୍ରାପ୍ତ ହେବେ, ଭଗବାନ ଅମୃତତ୍ୱକୁ ପ୍ରଦାନ କରିବେ। ଭଗବାନ ଛଡ଼ା ଆଉ କେହି ପୂରଣ ଅମୃତତ୍ୱକୁ ଦେଇପାରିବେ ନାହିଁ। ଯେତେ ଦେବତା ଅଛନ୍ତି କି, ଏମିତିକି ଆମର ଜଣେ ରାଜା ଥିଲେ କଟକ ମହାରାଜ, କଟକ ମହାରାଜ ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ତାଙ୍କର ନାମ ଉଲ୍ଲେଖ କରିଛନ୍ତି। କଟକ ମହାରାଜ ଏତେ ଶକ୍ତିଶାଳୀ ଥିଲେ, ଦେବତାମାନଙ୍କ ସହିତ ଯାଇ ତାଙ୍କୁ ସାହାଯ୍ୟ କରୁଥିଲେ ଯୁଦ୍ଧରେ ଅସୁରମାନଙ୍କ ବିରୁଦ୍ଧରେ। କିନ୍ତୁ ଅସୁରମାନଙ୍କୁ ପରାସ୍ତ କରିବା ପରେ ଦେବତାମାନେ ପଚାରିଲେ, ମହାରାଜ ଆପଣ ଆମର ଏତେ ଉପକାର କଲେ, ତା ବଦଳରେ ଆପଣ କ'ଣ ଆମେ ବର ବର ପ୍ରଦାନ ପ୍ରାପ୍ତ ହୁଅନ୍ତୁ, ଆମେ ଦେବୁ, ଆପଣ ନିଅନ୍ତୁ। ତେଣୁ ସେ ସେ କଥା କହିଥିଲେ, ଅମୃତତ୍ୱକୁ ଦେଇପାରୁ ନା ଆମେ ସେଇଟା ଦେଇପାରିବୁ ନାହିଁ। ତେଣୁ ସେ ଜାଣିବା ପାଇଁ ଚାହିଁଲେ କେତେ ତାଙ୍କର ଆୟୁଷ ଅଛି। ତାଙ୍କର ସେହି ସମୟରେ ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା, ଗୋଟିଏ ମୁହୂର୍ତ୍ତ କହିଲେ 48 ମିନିଟ୍। ଏହି ଗୋଟିଏ ମୁହୂର୍ତ୍ତରେ ସେ ସ୍ୱର୍ଗରୁ ଦେବତାମାନେ ତାଙ୍କୁ ଗୋଟିଏ ଦ୍ରୁତଗାମୀ ଯାନ ଦେଲେ। ସେଇ ଯାନରେ ସେ ଅଯୋଧ୍ୟାକୁ ଆସିକରି ଭଗବାନଙ୍କୁ ଆରାଧନା କରିକିରି ଭଗବାନ ପ୍ରାପ୍ତ ହୋଇଗଲେ, ଅମୃତତ୍ୱକୁ ପ୍ରାପ୍ତ ହୋଇଗଲେ। ବହୁତ ବହୁ ଜ୍ଞାନ ତପସା ପୂତା ମଦ୍ଭାବମାଗତା, ଭଗବତ ଗୀତାରେ ଭଗବାନ କହିଲେ। କ'ଣ ସେ ଶ୍ଳୋକ ଯେଉଁ ରହିଛନ୍ତି, ଭିତର ଆଗ ଭୟ ଭୟ କ୍ରୋଧ ମନ୍ମୟା ମାମ ଉପାସିତା, ବହୁ ଜ୍ଞାନ ତପସା ପୂତା ମଦ୍ଭାବମାଗତା। ଭଗବାନ ଭାବକୁ ଅମୃତତ୍ୱକୁ ପ୍ରାପ୍ତ ହୋଇଛନ୍ତି ବହୁ, ହଁ ଅଧିକ ବହୁତ ଲୋକ ପ୍ରାପ୍ତ ହୋଇଛନ୍ତି, ତାର ହିସାବ ନାହିଁ, ଏତେ ଲୋକ ଜୀବନ ଅମୃତତ୍ୱକୁ ପ୍ରାପ୍ତ ହୋଇଛନ୍ତି। ଭବ ଭଗବତ ଗୀତାରେ ଭଗବାନ କହିଲେ, ଭିତର ଆଗ ଭୟ କ୍ରୋଧ, କେମିତି ଜଣେ ଭଗବାନଙ୍କର ଅମୃତତ୍ୱକୁ ପ୍ରାପ୍ତ ହେବେ, ଭଗବାନ ଭାବକୁ ପ୍ରାପ୍ତ ହେବେ? ଭିତର ଆଗ ଭୟ କ୍ରୋଧ, ରାଗ ବା ଆସକ୍ତି, ଭୟ ବା କ୍ରୋଧ, ଏ ତିନୋଟିକୁ ଯେଉଁମାନେ ତ୍ୟାଗ କରି ବିତି ଯାଇଛି ତାଙ୍କର, ଭିତର ଆଗ ଭୟ କ୍ରୋଧ ମନ୍ମୟା ମାମ ଉପାସିତା, କେମିତି ଜଣେ ଏଇଟାକୁ ଇଏ ହେଇପାରିବ, ରାଗ ଭୟ କ୍ରୋଧରୁ କେମିତି ଜଣେ ମୁକ୍ତ ହେଇପାରିବ ନା, ମନ୍ମୟା ମନରେ ମୋତେ ଚିନ୍ତା କରିକିରି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ମନ୍ମୟା ମାମ ଉପାସିତ, ଭଗବାନଙ୍କର ଆଶ୍ରୟ ନେଇଛନ୍ତି। ଏଠି ରୁକ୍ମିଣୀ ଦେବୀ ସେୟା କହୁଛନ୍ତି, ମୁଁ ଆପଣଙ୍କର ଆଶ୍ରୟ ନେଇଛି। ଯେଉଁମାନେ ଭଗବାନଙ୍କ ଆଶ୍ରୟ ନେବେ ସେମାନେ ଏଇ ଅମୃତତ୍ୱକୁ ପ୍ରାପ୍ତ ହେବେ। ଏଇଭଳି ଭାବରେ ବହବ ଅନେକ ସେହିସବୁ ସେ ପ୍ରାପ୍ତ ହୋଇଛନ୍ତି, ସେହି ଭାବକୁ ପ୍ରାପ୍ତ ହୋଇଛନ୍ତି। ଜ୍ଞାନ ତପସା, ଜ୍ଞାନ ମାଧ୍ୟମରେ ତପସ୍ୟା କରିକରି ଭବ ଜ୍ଞାନ ତପସା ପୂତା ମଦ୍ଭାବମାଗତା, ସେମାନେ ପବିତ୍ର ହୋଇଯାଇଛନ୍ତି। ପବିତ୍ର ହୋଇଗଲେ ଜଣେ ଭଗବାନଙ୍କ ଭାବକୁ ପ୍ରାପ୍ତ ହେବେ, ଆମେ ଅପବିତ୍ର ରହିଛେ। ଗରୁଡ଼ ପୁରାଣରେ ଏ ପ୍ରସିଦ୍ଧ ଶ୍ଳୋକଟି ରହିଛି, ॐ अपवित्रं पवित्रं वा सर्वावस्थावतो विभा यः स्मरेत् पुण्डरीकाख्य स बाह्यभ्यन्तरश्रुति। ये जो स्तर थान्तु ना कहेंगे अपवित्र हुंतु अपवित्र हुंतु केवल पुण्डरीकाख्य भगवान कर जो मैंने स्मरण करीवे पवित्र है जीवे, कारण भगवान उस परम पवित्र। भगवद्गीता दशम अध्याय अर्जुन भगवान को यही भाव स्तुति कर रम ब्रह्म परम धाम पवित्रं परमं भवान पुरुषं शाश्वतं देव्यं आदिदेवं अजं विभु। परम ब्रह्म से परम धाम पवित्र परम पवित्र से भगवान ठारु आउ कि अधिक पवित्र नुहंती एवं एते पवित्र से केवल चिंता करदे पवित्र हो नाम नहीं पवित्र हो भागवत विभिन्न स्थान रे विभिन्न शास्त्र मान के वर्णना कर भगवान नाम एभली रही जन्नाम श्रुति मात्रेण ये कहते किए नवम स्कंद भागवतम ये जो रही ऋषि कौन नाम ना से जो बहुत प्रचंड क्रोधी दुर्भाषा दुर्भाषा कहते अम्बरीश को जन्नाम श्रुति मात्रेण जहाँकर नाम केवल श्रवण करिया मात्र के श्रुति मात्रेण पुमान भवति निर्मल मनुष्य माने जीव समस्त निर्मल ही जाती श्रुति श्रवण मात्र के तस्य तीर्थपद किंवा दासन अवशिष्यते आ जो माने तांकर दास होती कौन रही अप्राप्य कौन रही बहुत शास्त्र प्रमाण रही तेनाली भगवान हो पवित्र ताको स्मरण कले भितर नाम ने सेवा कले जन पवित्र गरुड़ पुराण से कहनाम कौन जहाँ स्मरण पुंडरी स्मरण जो मैंने करें पवित्र हो भगवान ये पवित्र पवित्र कहले गुण रु मुक्त हो समेत आम सब गुण भितर रही भगवान गुण रूर्धरे तेना आम तीन गुण भितर तीन गुण प्रभाव आम रही किंतु से तीन गुण ऊर्धक पड़े चली जाए भगवान नाम स्मरण कला माने तेणु ये जो कह समस्त कामना को सी भगवान पूरण करती कौन अत्र च परत्र च यही जन्मे आम यू आरंभ कर कथा आमर सका आरंभ कर राति पर्यंत शोवा पर्यंत शोला भितर शोला आम बहुत आवश्यकता रही सका हिसाब करवा के कौन सब आम आवश्यकता रही किए पूरण करते जीव रही लक्ष लक्ष कोटि कोटि जीव रही केवल मनुष्य मान जब हिसाब कर पृथ्वी पृष्ठ से तेल सी हो पाखापाखि 800 कोटी ये जीव मनुष्य रही पाखापाखि आ कम होता है पारे हिसाब मुझे अंदाज कहूँ किंतु आर 20 गुण हूँ अन्य जीव मानक यी जीव रही मनुष्य पृथ्वी पृष्ठ से यह भाव में उन्नत आहरी 6 लोक रही नीचे आहरी 7 लोक रही भाव में समस्त कामना से पूरण कर जन्मे ये जन्म जो आम चल आगे जन्म प्राप्त हवा से जन्मे भगवान सब समस्त कामना से पूरण करगवान किए चिंता करसब जिनस कौट आसूसी भगवान दे यदि कह भगवान कौटू आनले भगवान यू हूँ स्वाभाविक ताकर ज्ञान ताकर बल ताकर क्रिया ये स्वाभाविक ऑटोमेटिक ऑटोमेटिक से जहाँ चाहिए ता हम ये हूँ भगवान तेणु आत्मान अत्र च परत्र च काम पूरम समस्त कामना से पूरण कर एत लोक बर्तमान देखा हिमालय रे बहुत मुनि ऋषि मान तपस्या करहुत मुनि आम श्रीमद गौरगंध स्वामी महाराज जोबले जा गृह संसार गृह को त्याग कर 1974 मसीह से गले त्याग कर भगवान शरण से गले गुरु अन्वेषण जामती हिमालय पहुँची थे हिमालय गुंफार रोते ये सब कथ रही जीवन में आप पढ़े रोते से बहुत मुनि ऋषि मैंने रही कहीं जाठिकी से मुनि ऋषि मैंने ଭାଗବତମ ସପ୍ତମ ସ୍କନ୍ଦ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ କଥା କହୁଛନ୍ତି, ରାୟଣ ଦେବ ମୁନୟ ସବୁ ବିମୁକ୍ତି କାମା ମୌନଂ ଚରନ୍ତି ବିଜନେ ନ ପରାର୍ଥ ନିଷ୍ଠା ନୈତା ବିହାୟ କୃପଣା ବିମୁଖ ହେକ ନୈସାଂ ତୁମ ଅନୁପସ୍ୟ। ଯେଉଁ ଲୋକମାନେ ପ୍ରାୟ ଲୋକମାନେ କାହିଁକି ଯାଉଛନ୍ତି ସିମାଳୟକୁ, ଦେବ ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି, ମୁନୟ ମୁନିମାନେ ଯାଆନ୍ତି କାହିଁକି, ନା ସୁବିମୁକ୍ତି କାମା, ନିଜେ କେମିତି ମୁକ୍ତ ହେବେ, ଭୌତିକ ଜଗତରୁ ମୁକ୍ତ ହେବେ, ଏଇଟା ମଧ୍ୟ ଗୋଟେ କାମନା, ଏଇଟାକୁ ମଧ୍ୟ ଭଗବାନ ପୂରଣ କରନ୍ତି, ମୁକ୍ତି ମଧ୍ୟ ଭଗବାନ ପ୍ରଦାନ କରନ୍ତି। ତେଣୁ ସେମାନେ ଯାଇକରି ହିମାଳୟରେ ସବୁ ଗୁମ୍ଫାରେ ରହିକରି ବହୁତ ତପସ୍ୟା କରନ୍ତି ନିଜ ମୁକ୍ତି ପାଇବା ପାଇଁ। କିନ୍ତୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ପ୍ରଭୁ ମୁଁ ଚାହୁଁନାହିଁ ମୁକ୍ତି, ଇଏ ହେଉଛନ୍ତି ବୈଷ୍ଣବ, ଏ ନିଜ ପାଇଁ କିଛି ତାଙ୍କର ନାହିଁ କାମନା, ସେ ଚାହାନ୍ତି ଅନ୍ୟମାନେ କେମିତି ଉଦ୍ଧାର ପାଆନ୍ତୁ, ନୈତାନ ବିହାୟ କୃପଣାନ ବି ପ୍ରଭୁ ଏମାନେ ସବୁ କୃପଣ ବ୍ୟକ୍ତିମାନଙ୍କୁ ଛାଡ଼ିକରି ମୁଁ ଆପଣ ମୋର ମୁକ୍ତି ଚାହୁଁନାହିଁ ପ୍ରଭୁ, ମୁଁ ଚାହୁଁଛି ଏମାନଙ୍କୁ ଆପଣ କୃପା କରନ୍ତୁ, ଏମାନେ ମୁକ୍ତ ହୁଅନ୍ତୁ, ମୁଁ ଏଇ ଭୌତିକ ଜଗତ ରହିବି। ଏଇଭଳି ଭାବେ ପ୍ରାର୍ଥନା କରିଥିଲେ ସେଇ ପ୍ରହ୍ଲାଦ ମହାରାଜଙ୍କର ଜଣେ ଅବତାର ହେଉଛନ୍ତି, ଆସିଛନ୍ତି ମହାପ୍ରଭୁଙ୍କ ଲୀଳାରେ, ସେ ହେଉଛନ୍ତି ବାସୁଦେବ ଦତ୍ତ। ଯେତେବେଳେ ଆସୁଥିଲେ ବୈଷ୍ଣବମାନେ, ଗୌଡ଼ ବୈଷ୍ଣବମାନେ କ'ଣ ଗୌଡ଼ ଦେଶରୁ ବା ନବଦ୍ୱୀପରୁ ସବୁ ଆସୁଥିଲେ, ବଙ୍ଗଳାଦେଶରୁ ଆସୁଥିଲେ, ମହାପ୍ରଭୁ ଯେତେବେଳେ ଥିଲେ ଲୀଳା କରୁଥିଲେ, 24 ବର୍ଷ କାଳ ପୁରୀରେ ରହିଥିଲେ, ପ୍ରତିବର୍ଷ ସେମାନେ ସବୁ ଆସନ୍ତି, 3 ମାସ ଲାଗିଯାଏ ତାଙ୍କୁ ସେଠୁ ଆସିକରି ଓଡ଼ିଶାକୁ ଆସିବା ପାଇଁ। ସେତେବେଳେ ଫ୍ଲାଇଟ୍ ନଥିଲା କି ଟ୍ରେନ୍ ନଥିଲା କି ବସ୍ ନଥିଲା, ଚାଲି ଚାଲିକି ଆସୁଥିଲେ ଭଗବାନ ନାମ କୀର୍ତ୍ତନ କରିକରି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ଆସୁଥିଲେ, ଏବଂ ଏଠି ରହୁଥିଲେ 4 ମାସ ରହୁଥିଲେ, ଆସିବା ପାଇଁ ମାସେ ଯିବା ପାଇଁ ମାସେ, ଏଇଭଳି ଭାବେ 6 ମାସ ତାଙ୍କର କଟିଯାଉଥିଲା, ଆଉ 6 ମାସ ରହୁଥିଲେ ତାଙ୍କର ଗୃହରେ। ସେହି ସମୟରେ ଯେତେବେଳେ ରଥଯାତ୍ରା ପରେ, ଯେତେବେଳେ 4 ମାସ ପରେ, ଏବେ 4 ମାସ ସରିଲା, କାର୍ତ୍ତିକ ମାସ ସରିଲା, ମାର୍ଗଶୀର ମାସ ଆରମ୍ଭ ହେଲା, ମାର୍ଗଶୀର ମାସ ଆରମ୍ଭରେ ସେମାନେ ସବୁ ଯାଆନ୍ତି ଫେରନ୍ତି, 4 ମାସ ସରିଲା ସେମାନେ ସବୁ ଫେରିବେ, ଫେରିବେ ସେ ସମୟରେ ସେ ମହାପ୍ରଭୁ ତାଙ୍କୁ ସବୁ ବିଦାୟ ଦେଉଥିଲେ। ସେହି ସମୟରେ ଏ ବାସୁଦେବ ଦତ୍ତ ଏହିଭଳି ଭାବରେ କହିଥିଲେ, ପ୍ରଭୁ ମୋର ପ୍ରାର୍ଥନା ଯେ ଯେତେ ଜୀବ ଅଛନ୍ତି ଏ ବିଶ୍ୱରେ, ଖାଲି ପୃଥିବୀ ପୃଷ୍ଠରେ ନୁହଁ, ଖାଲି ମନୁଷ୍ୟମାନେ ନୁହଁ, ବିଶ୍ୱରେ ଯେତେ ଅଛନ୍ତି ସମସ୍ତଙ୍କୁ ଆପଣ ଉଦ୍ଧାର କରିଦିଅନ୍ତୁ, ଏବଂ ମୁଁ ତାଙ୍କର ପାପକର୍ମ ବା ଯାହା ବି ହେଉ ଏଇସବୁ ନେଇକରି ମୁଁ ଏଇ ଭୌତିକ ଜଗତ ରହିବି। ଏଇଭଳି ଭାବେ ସେ ପ୍ରାର୍ଥନା କରିଥିଲେ। ତେଣୁ ମହାପ୍ରଭୁ ତାଙ୍କୁ କହିଲେ, ତୁମେ ହେଉଛ ପ୍ରହ୍ଲାଦ, ଏବଂ ତାଙ୍କର ପ୍ରାର୍ଥନାରେ ସେ ସମସ୍ତ ଜୀବମାନଙ୍କୁ ଉଦ୍ଧାର କରିଦେଇଥିଲେ। ମହାପ୍ରଭୁ ଯେତେବେଳେ ଏ ଭୌତିକ ଜଗତରୁ ଗଲେ, ସେତେବେଳେ ଯେତେ ଭୌତିକ ଜଗତରେ ଜୀବ ଥିଲେ ସବୁ ଉଦ୍ଧାର ହୋଇଯାଇଛନ୍ତି କୁହାଯାଏ, ଆଚାର୍ଯ୍ୟମାନେ କହନ୍ତି ଏ କଥା। ଏଇଭଳି ଭାବରେ କାମନା ସେ ପୂରଣ କରୁଛନ୍ତି ଭଗବାନ, ଆଉ କିଏ କରିପାରିବେ? ତେଣୁ ଏ କଥା ରୁକ୍ମିଣୀ ଦେବୀ ଜାଣିଛନ୍ତି, ଭଗବାନଙ୍କ ଶକ୍ତି ସିଏ ଅନ୍ତରଙ୍ଗ ଶକ୍ତି, ଲକ୍ଷ୍ମୀ ଦେବୀ ସିଏ ଜାଣନ୍ତି, ଭଗବାନଙ୍କର ଅନୁଭବକୁ ଜାଣନ୍ତି, ଭଗବାନଙ୍କର ପ୍ରଭାବକୁ ସବୁ ଜାଣନ୍ତି ସିଏ। ତେଣୁ ଏଠି କହୁଛନ୍ତି, ସ୍ୟାତ୍ମି ତବାଙ୍ଗ୍ଲି ଚରଣଂ ଶ୍ରୁତି ଶ୍ରୁତିଭିର୍ଭ୍ରମନ୍ତିଆ। ପ୍ରକୃତରେ ଲକ୍ଷ୍ମୀ ଦେବୀ ବା ରୁକ୍ମିଣୀ ଦେବୀ ଏମାନେ ଆମ ଭଳି ଭ୍ରମଣ କରୁନାହାନ୍ତି ଭୌତିକ ଜଗତରେ, ଏମାନେ ଭଗବାନ ସହିତ ଭଗବାନଙ୍କ ସହିତ ଆସନ୍ତି, ଲୀଳା କରିକି ପୁଣି ତାଙ୍କ ଧାମକୁ ଚାଲିଯାଆନ୍ତି, ମାନେ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଆସନ୍ତି। କିନ୍ତୁ ଏଠି ସେ ଦୈନ୍ୟବଶତ କହୁଛନ୍ତି, ପ୍ରଭୁ ଆପଣଙ୍କ ତବାଙ୍ଗ୍ରି ଚରଣଂ ଆପଣଙ୍କର ପାଦ ପଦ୍ମ ଶ୍ରୁତି ଭି ଭ୍ରମନ୍ତିଆ ଭ୍ରମନ୍ତିଆ, ଏ ଶ୍ରୁତି ଏ ଭୌତିକ ଜଗତରେ ମୁଁ ଘୁରି ବୁଲୁଥାଏ, ଘୁରି ବୁଲୁଛି, କିନ୍ତୁ ଆପଣଙ୍କର ପାଦପଦ୍ମର ଆଶ୍ରୟ ନେଇଛି। ଯୋ ବୈ ଭଜନ୍ତ ମୁପାୟାତି ଅନୃତାପବର୍ଗ, ଯେଉଁମାନେ ଏଇ ଭୌତିକ ଜଗତରେ ଆମେ ଭ୍ରମଣ କରି ଚାଲିଛେ, କେଉଁ ଅନାଦିକାଳରୁ ଆମେ ଭୌତିକ ଜଗତରେ ଘୁରି ବୁଲୁଛେ ତାର ହିସାବ ନାହିଁ, ଠିକଣା ନାହିଁ, ଅନାଦିକାଳରୁ ଆମେ ଘୁରି ବୁଲୁଛେ। ଏଇଟା ବର୍ଣ୍ଣନା କରେ, କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଅନାଦି କାଳରୁ ଆମେ ଭଗବାନ ବୋଲିକିରି ଏଇ ଭୌତିକ ଜଗତ ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ। ତେଣୁ ଯେଉଁ ବି ଭଜନ୍ତି ଭଗବାନଙ୍କ ପାଦ ପଦ୍ମକୁ ଯେଉଁମାନେ ଭଜନ କରନ୍ତି ଉପୟାତି ଅନୃତାପବର୍ଗ ଅନୃତ ଏ ଭୌତିକ ଜଗତରୁ ଅନୃତ ମିଥ୍ୟା ଏ ମିଥ୍ୟା ବା ଏଇ ଯେଉଁ ସଂସାର ଯେଉଁ ରହିଛି ସଂସାର ରୂପକ କ'ଣ ଅନୃତ୍ୟ ଅନୃତ୍ୟଟା କ'ଣ କୁହାଯାଏ ଏଠି ଯେଉଁ ଭାଇ ଅନୃତ ଅସତ୍ୟ ଅସତ୍ୟ ଏ ଭୌତିକ ଜଗତ ଅସତ୍ ଅସତୋମା ସଦ୍ଗମୟ କୁହାଯାଇଛି ବେଦରେ ଏକଥା କୁହାଯାଏ ଅସତୋମା ସଦ୍ଗମୟ ମୃତ୍ୟୁର୍ମା ଅମୃତଗମୟ। ତାପରେ ତମସୋମା ଜ୍ୟୋତିର୍ଗମୟ ଅନ୍ଧକାରରୁ ଆଲୋକ ବୁଝାଅ ବେଦରେ ଏଇଟା କୁହାଯାଇଛି। ତେଣୁ ଏଠି ଅନୃତ କହିଲେ ଅସତ୍ୟ ଭଗବାନ ହେଉଛନ୍ତି ସତ୍ୟ ଅନୃତ ଭଗବାନଙ୍କ ପାଖରେ କୌଣସି ଅନୃତ ଅସତ୍ୟ ନାହିଁ। ଭଗବତ ଗୀତାରେ ଅର୍ଜୁନ ଭଗବାନ ସେ କଥା କହିଲେ କହିଲେ ପ୍ରଭୁ ଆପଣ ଯାହା ସବୁ କହୁଛନ୍ତି ସବୁ କିଛିକୁ ମୁଁ ଅନୃତମ ସତ୍ୟ ବୋଲି ଗ୍ରହଣ କରୁଛି ରୀତଂ ରୀତଂ ହେଉଛି ସତ୍ୟ ଅନୃତ ହେଉଛି ଅସତ୍ୟ ପ୍ରଭୁ ଆପଣ ଯାହା କହିଲେ ରୀତଂ ମେ ଏସବୁ ମୁଁ ସତ୍ୟମାନଙ୍କୁ ଗ୍ରହଣ କରୁଛି। ଯେଉଁ କହିଲେ ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦିଦେବଂ ଅଜଂ ବିଭୁ ଅସ୍ତା ଅଂଶ ସର୍ବେ ଦେବର୍ଷି ନାରଦ ସତା ଅସିତ ଦେବଳ ବ୍ୟାସ ସ୍ୱୟଂ ଚୟ ଭବିଷ୍ମି ସର୍ବମ୍ ବେତଂ ରୀତଂ ମାନି ଏସବୁକୁ ମୁଁ ସତ୍ୟମାନ ଗ୍ରହଣ କରୁଛି। ଭଗବାନ ହେଉଛନ୍ତି ଏହିଭଳି ଭାବରେ ବୁନି ଋଷିମାନେ ସମସ୍ତେ ଭଗବାନଙ୍କୁ ତାଙ୍କର ତତ୍ତ୍ୱକୁ ଜାଣନ୍ତି। ସାଧାରଣ ଲୋକମାନେ ଭଗବାନଙ୍କୁ ତ ଜାଣନ୍ତି ନାହିଁ ଭଗବାନ ତତ୍ତ୍ୱ କଥା କ'ଣ କହିବା କିନ୍ତୁ ଅସିତ ଦେବଳ ବ୍ୟାସ ଏମାନେ ସବୁ ଭଗବାନଙ୍କ ସତ୍ୟ କଥାକୁ ଜାଣନ୍ତି। ତେଣୁ ସେମାନେ ଏହିଭଳି ଭାବରେ ଭଗବାନ ପ୍ରାର୍ଥନା କରନ୍ତି ଯଦି ଅର୍ଜୁନ ପ୍ରାର୍ଥନା କରୁଛନ୍ତି ପରମ ବ୍ରହ୍ମ ଭଗବାନ ହେଉଛନ୍ତି ପରମ ବ୍ରହ୍ମ ସେ ହେଉଛନ୍ତି ତାଙ୍କର ଶରୀରର ଜ୍ୟୋତି ହେଉଛି ବ୍ରହ୍ମ ଜ୍ୟୋତି ପରମ ଧାମ ସିଏ ପ୍ରକୃତରେ ପ୍ରକୃତ ଆଶ୍ରୟସ୍ଥଳ ହେଉଛନ୍ତି ସିଏ ପବିତ୍ରଙ୍କ ପରମ ପୂର୍ଣ୍ଣ ଭାବରେ ସେ ପବିତ୍ର ଏବଂ ସେ ହେଉଛନ୍ତି ପୁରୁଷଂ ଶାଶ୍ୱତଂ ଦିବ୍ୟଂ ସିଏ ହେଉଛନ୍ତି ଶାଶ୍ୱତ ଭାବରେ ପୁରୁଷ କହିଲେ ସିଏ ହେଉଛନ୍ତି ଉପଭୋଗକାରୀ ସିଏ ହେଉଛନ୍ତି ଦିବ୍ୟ ପୁରୁଷଙ୍କ ଶାଶ୍ୱତ ଦିବ୍ୟଂ ଆଦିଦେବଂ ଅଜଂ ବିଭୁ ଭଗବାନ ହେଉଛନ୍ତି ଆଦିଦେବ ମୂଳ ଦେବତା ସମସ୍ତ ଦେବତାମାନଙ୍କର ସିଏ ହେଉଛନ୍ତି ଦେବତା ଅଜଂ ତାଙ୍କର କୌଣସି ଜନ୍ମ ନାହିଁ ଅଜଂ ବିଭୁ ଅନଲିମିଟେଡ଼ ସିଏ ଏକଥା ସମସ୍ତ ମୁନି ଋଷିମାନେ କହୁଛନ୍ତି ଏବଂ ମୁଁ ମଧ୍ୟ ସେ କହୁଛି। ଭଗବାନଙ୍କୁ ଯେତେବେଳେ ଏ ଶ୍ଳୋକଟି କହୁଛନ୍ତି ଭଗବାନ ଯଦି କହିବେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଭଗବାନ ଯଦି କହିବେ ଅର୍ଜୁନ ତୁମେ ମୋର ସଖା ବୋଲି ଏଭଳି ଭାବରେ କହୁଛ ନା ପ୍ରକୃତରେ ମୁଁ ସେଇଆ ନା ନା ପ୍ରଭୁ ଏଇଟା ମୁନି ଋଷିମାନେ ସବୁ କହୁଛନ୍ତି ମୁଁ ଖାଲି ଆପଣଙ୍କୁ କହୁଛି ତା ନୁହଁ ଆହୁତା ଋଷେୟ ସର୍ବେ ସବୁ ଋଷିମାନେ କହୁଛନ୍ତି ନା କିଏ କିଏ କହୁଛନ୍ତି ନା କ'ଣ ଅସିତ ଦେବଳ ବ୍ୟାସ ଅସିତ ଏଇସବୁ ମୁନି ଋଷିମାନଙ୍କ ନାମ ନେଇଛନ୍ତି ଦେବଳ ବ୍ୟାସ ଏବଂ ସ୍ୱୟଂ ଚାହିଁବେ ପ୍ରଭିଷ୍ମେ ଆପଣ ମଧ୍ୟ ସେ କଥା କହୁଛନ୍ତି ପ୍ରଭିଷ୍ମେ ସର୍ବମିତଂ ରୀତଂ ମାନେ ଭଗବାନ ଯାହା ସବୁ କହିଲେ ଭଗବତ ଗୀତାରେ ଅର୍ଜୁନ କହୁଛନ୍ତି ଆପଣ ଯାହା ସବୁ କହିଛନ୍ତି ସତ୍ୟ ବୋଲି ମୁଁ ଗ୍ରହଣ କରୁଛି। ସର୍ବମିତଂ ରୀତଂ ମାନେ ଜନ୍ମାଙ୍କ ଦେଶ କେସ ବା ଆପଣ ଯାହା ସବୁ କହିଛନ୍ତି ତେଣୁ ଏ ଭୌତିକ ଜଗତ ହେଉଛି ଅସତ୍ ଜଗତ ଅସ ରୀତଂ ଅନୃତଂ ରୀତଂ ହେଉଛି ସତ୍ୟ ଅନୃତଂ ହେଉଛି ଅସତ୍ୟ ତେଣୁ ଅନୃତମ ଅପବର୍ଗ ଅପବର୍ଗ କହିଲେ ମୁକ୍ତି ପାଇବେ ଭଗବାନଙ୍କ ଶରଣରେ ନଗଲେ କିଏ ମୁକ୍ତି ପାଇପାରିବ ଭୌତିକ ଜଗତରେ ଘୁରି ପଡ଼ୁଥିବେ। ଭଗବାନ ଗତକାଲି କହୁଥିଲେ ଭଗବାନ ଛାଡ଼ିଦେଲେ ଆଉ ଯାହାର ଶରଣରେ ଯାଅ କେହି ରକ୍ଷା କରିପାରିବେ ନାହିଁ। ଯେମିତି କୁକୁର ଲାଙ୍ଗୁଡ଼ ଧରିକିରି ଜଣେ ସମୁଦ୍ର ପାର ହୋଇପାରିବ ନାହିଁ ସେହିଭଳି ଭାବରେ ଏ ଭୌତିକ ଜଗତରେ ଆମେ ଯେଉଁ ରହିଯାଇଛେ ଘୁରି ବୁଲୁଛେ ମୃତ୍ୟୁ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛେ କେବଳ ଭଗବାନଙ୍କ ଶରଣରେ ଗଲେ ହିଁ ଆମେ ଏଥିରୁ ଉଦ୍ଧାର ପାଇପାରିବା ଅନ୍ୟ କୌଣସି ଉପାୟରେ ନାହିଁ ଅନ୍ୟ କୌଣସି ଉପାୟ ନାହିଁ ଭଗବାନ ଛାଡ଼ିଦେଲେ ଆଉ କିଏ ରକ୍ଷା କରିପାରିବେ ନାହିଁ। ଏମିତିକି ବଡ଼ ବଡ଼ ଦେବତାମାନେ ଜଙ୍ଗ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନ୍ନତି ଦିବ୍ୟ ତେବେ ଭେଦେଇ ସାଙ୍ଗପଦ କମ୍ପଣିଷଦେଇ ଗାୟନ୍ତି ଜଙ୍ଗ ଶ୍ୟାମ ଗା ଧ୍ୟାନାବସ୍ଥିତ ତଦ୍ଗତିନ ମନସା ପଶ୍ୟନ୍ତି ଜଙ୍ଗ ଯୋଗିନ ଯଶ୍ୟାତ ନ ବିଦୁସୁରା ସୁରଗଣ ଦେବାୟ ତସ୍ମୈ ନମଃ। द्वादश स्कंद 13 अध्याय प्रथम श्लोक रे शुद्ध गोस्वामी ये कहते भगवान कर लीला को वर्णना करके भागवत में 18,000 श्लोक रही सब कही सारापर अंतिम अध्याय यही सब 334 अध्याय कही सारापर लास्ट अध्याय 335 अध्याय शुद्ध गोस्वामी प्रथम भगवान को यही भाव नमस्कार करण सी हूँ से भगवान जहाँ को ब्रह्मा वरुण इंद्र मरुत एम सब दिव्य स्तव मानक प्रार्थना करती ये भागवत देखा विभिन्न स्थान से सब स्तुति सब रही ब्रह्मा वरुण इंद्र ब्रह्मा अनेक स्तुति कर भागवत विभिन्न स्थान में देखिए भगवान को स्तुति करगवान ब्रह्मा वरुण दशम स्कंद 28 अध्याय वर्ण स्तुति कर इंद्र से दशम स्कंद 37 अध्याय स्तुति कर विभिन्न स्थान में शिवजी अष्टम स्कंद 12 अध्याय भगवान स्तुति कर सब रही विभिन्न स्तुति सब रही स्तुति रही जिते बड़ बड़ देवता हूँ ना कहीं सब ये भगवान का भजन करती भागवत प्रथम स्कंद 18 अध्याय सुत गोस्वामी कहते ये भगवान होती किभली ना सी हूँ भगवान जहाँ पाद पद्म धौत करके जो जल आसुच्छी से जल रे ब्रह्मा भगवान कौन से पाद धौत करी ताकर निज मस्तक धारण ब्रह्मा करता प्रथम स्कंद 18 अध्याय वर्णना कर आउ किए भगवान हो पारे से कहते अथापि जत्पाद नखावसृष्ट जगत विरिंचो परुदारणाम्ब शेषं पुनादि अन्यतम मुकुंदा को नाम लोके भगवत पदार्थ हाँ भगवत वस्तु किए आउ अच्छी भगवान छाड़दे ये कृष्ण को छाड़दे आउ किए भगवान हो पारे जहाँ कर कौन अथापि जत्पाद नखावसृष्ट भगवान जो बामन देव रूप से आसी पाद को बढ़े ये भौतिक जगत जिते ब्रह्मांड जो रही ब्रह्मांड में 7टी आवरण रही प्रति आवरण ता पूर्व आवरण ठार 10 गुण अधिक एभली रही आवरण किंतु भगवान जो पाद को बढ़े ऊपर को बढ़े से सब आवरण को छेदन करी भगवान पाद पद्म जा चीत जगत प्रवेश कला चीत जगत कारण जल रही कारण कारण दुख जल कारण दुख साई रही भगवान विष्णु महाविष्णु रही जल रे प्रवेश कला तेणु से भगवान पाद पद्म को धौत करी से जल आसिले पृथ्वी को पृष्ठ को आसिले आमर ये भौतिक जगत को आसिले तेणु जो भौतिक जगत सब उच्च लोक रही ब्रह्मा से जल को कमंडल धारण करके भगवान पाद पद्म को धौत कर तेणु से कथा कहू से जगत विरीच प्रभु धारण हम से जल रे भगवान उपासना करगवान पाद धौत कर एवं भगवान पाद धौत कर चल तलू जाऊतबले कैलाश पर्वत जो रही शिवजी से जल को धारण कर संग पुनाति अन्यतम मुकुंदा ईश जो भगवान शिवजी तर मस्तक धारण कर जल को एवं शिव सहित से लोक जिते जीव जिते अच्छा सब समेत पवित्र हो जाऊँगी शेष पुनाती अन्यतम पुना समस्त पवित्र हो जाऊँ जल गंगा जल ये सामान्य भौतिक जल नुह से चैतन्य भागवत वर्णना कर भागवत तुलसी गंगाय भक्त जने चतुर्धा विग्रह कृष्ण चारि सने भागवत ये भगवान तुलसी मध्य से भाव दिव्य भगवान से भगवान भड़ी एवं गंगा एवं भक्त मान चतुर्धा विग्रह कृष्ण यही चारि सने यही चारिज भड़ी यारिज भगवान कृष्ण का भड़ी से माने चतुर्धा विग्रह कृष्ण यही चारि सने तेणु ये जल मध्य पवित्र श्रेष्ठ जल भौतिक जगतर नुह चीज जगतर जल से गंगा तेणु को नाम लोके भगवत पदार्थ आउ लोक आउ किए भगवान अच्छा সেই ভগবান, শ্রীকৃষ্ণ বা বিষ্ণু ভগবান, সে সে সমস্ত কামনা পূরণ করছেন। তেণু ইয়ে অত্র চ পরত্র চ, এই জন্মরে এবং পরজন্মরে মধ্য অত্র চ পরত্র চ কহিলে এই ভৌতিক জগতরে বা ভৌতিক জগতের যে উদ্ধার পাওছেন মধ্যে সে এই এই জন্মের ভৌতিক জগৎ লাগে এইটা এই জগৎ হলা বা এই জন্ম হলা পরজন্মরে যেত চিৎ জগত যাবে সেটি মধ্যে কামনা সে ভগবান পূরণ করছেন। বৈকুণ্ঠ লোকরে সেটি কোণী অভাব নাই, কোণী কুণ্ঠা নাই, কোণী পদং পদং ন বিপদাং যত্তেষাং, এ কথাটি কিন্তু দশম স্কন্ধ চৌদ্দ অধ্যায় অঠাবন শ্লোকরে ব্রহ্মা ভগবান স্তুতির একথা এটা সুখদেব গোস্বামী কৌছেন বা ব্রহ্মা প্রার্থনার এই কথা কেছেন সুখদেব গোস্বামী সেটা বর্ণনা করছেন। হ্যাঁ বহুত সুন্দর শ্লোক সেটা রয়েছে কৌছেন যে কোণ সমাশ্রিতা যে পদপল্লভ প্লবম মহৎ পদং পুণ্য যশো মুরারে ভবাম বুধির্বৎস পদং পরং পদং 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 যদ বিপদাম নতেসা, বহুত অলঙ্কার সব রয়েছে এতে। হ্যাঁ অলঙ্কার শাস্ত্র যেমন জাঁছেন সে সব বুঝবে, বহুত অলঙ্কার সব রয়েছে। পদং পদং কত থর লেখা বর্ণনা করছেন ব্যাস ব্রহ্মা বলছে সমাশ্রিতা যে পদপল্লব প্লবম ভগবান পাদ পদ্ম কু যে আশ্রয় করছেন সম্যক রূপে আশ্রয় করছেন, ইয়ে গোটে নৌকা ভি পদপল্লব প্লবম মহত পদং, সেটি মহত ব্যক্তি মানে সেই পাদ পদ্মের আশ্রয় নিয়েছেন। আজ রুক্মিণী দেবী মধ্যে সেই পাদ পদ্মের আশ্রয় নেওয়া প্রার্থনা করছেন মহত পদং পুণ্য যশো মুরারে, মুরারে সে মুরুকু কেমিতি সে ভগবান বিনাশ কলে আমি শুণুলে আপূর্ব অধ্যায়ের বর্ণনা করা যাই 69 অধ্যায়ের ভগবান মুরুকু বিনাশ করলে মধুমুর নরক বিনাশ নহে এসব আমি শুণুলে মুরারে, সেই মুরার ভগবান নাম হচ্ছে গোটে মুরারে, মুর এতে শক্তিশালী লা দেবতা মানে ভয় করুলে কিন্তু পাঁচটি মুন্ড লা তার এসব আমি শুণুলে পূর্ব বর্ণনা করা যাই। বিরাট বিরাট শরীর লা এই পাহাড় ভাল তার শরীর লা এত বিরাট শরীর লা তেণু ভগবান তো হত্যা করছেন আপূর্ব বর্ণনা করা যাই মুর, তেণু ভগবান নাম হল মুরারি, তা পূর্ব ভগবান নাম হয়ে নাই মুরারি, মুরুকু যেত ভগবান হত্যা কলে তাপরে তাঁর নাম হল মুরারি, মুরর অরি সে তেণু ইয়ে যে রয়েছেন ব্রহ্মা কৌছেন মহত পদম পুণ্য যশ মুরারে, সেটি সব পুণ্য রয়েছে যশ রয়েছে ভগবান পাদ পদ্মরে, ভবাম বুধির বৎস পদং যে সে ভগবান পাদ পদ্মের আশ্রয় নেবে তাঁকাই এ ভব সাগরটা গোটে বৎসপদ হয়ে যাব। বৎসপদ কহিলে যে বাছুরী চালে বর্ষা দিনে বাছুরী চালে তা খুরারে ছোট ছোট গাত হয়ে থাকে সেইটার জল যেভাবে রয়েছে সে জলকে পার হওয়া আমি জনা পড়ে না আমি জল পার হচ্ছে বলে সেইভাবে ভাবে জন জাঁপারে না ভগবান পাদপদ্ম যে আশ্রয় নিয়েছেন সে জাঁপারে না যে সে ভবসাগর পার হচ্ছেন। হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম 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 হরে হরে, তেণু শ্রুতি ভীর ভ্রমন্তিয়া লক্ষ্মী দেবী সে কাহি আমি জীবন জীব ভাই জীবনযাপন করবে সে ভ্রমণ করবে কিন্তু সে নিজের দৈন্য ভাবে এইভাবে ভাবে কৌশল দৈন্য ভাবে গোটে নিজের কু বদ্ধ জীব হিসাবে গ্রহণ করি কৌশল এই স্তুতিটি করছেন কিন্তু আচার্য মানে জাঁছেন সে বদ্ধ জীব নুহতি সে হচ্ছেন ভগবান মুক্ত জীব সে খালি সে জীব নুহতি সে ভগবান শক্তি অন্তরঙ্গ শক্তি আমি সব জীব কিন্তু ভগবান সে শক্তি ভগবানকর এইসব যে রয়েছে ভগবত তত্ত্ব বিষ্ণু তত্ত্ব শক্তি তত্ত্ব জীব তত্ত্ব ভক্তিবিনোদ ঠাকুর এইসব বিভিন্ন তত্ত্বকে বর্ণনা করছেন। হ্যাঁ কিন্তু যা হোক সে এইভাবে ভাবে দৈন্য ভাবে প্রার্থনা করছেন তেমন এই শ্লোকর ভাষায় কৌছেন সনাতন গোস্বামী যে অধিসম আমি কহিলে এটা অধিসম অধিকার সহ সে নিয়ন্ত্রণ করছেন এমিতি নুহ কেন যে নিয়ন্ত্রণ রয়েছেন রাজা জন হয়েছেন কিন্তু তাঁকর নিয়ন্ত্রণ করিবার ক্ষমতা নাই ସେଭଳି ନୁହଁ, ଭଗବାନ ସେ ଅଧୀଶ, ଅଧିକାର ରହିଛି ତାଙ୍କର, ସବୁକିଛି ନିୟନ୍ତ୍ରଣ କରିପାରିବେ। ଜଣଙ୍କର ଯେଉଁ କଥାକୁ ବନ୍ଦ କରିଦେଇପାରିବେ, ଜଣେ ଯେଉଁ କଥା କହୁଛି ପାଟି ଜୁହାରେ କଥା କହୁଛି, ଭଗବାନ ଚାହିଁଲେ ସେ ମୁକ ହେଇଯିବ। ମୁକଂ କରୁଛି ବାଚାଳ, ଯେଉଁମାନେ ମୁକ ଅଛନ୍ତି କଥା କହିପାରୁନାହାନ୍ତି ସେମାନେ ବାଚାଳ ହେଇଯିବେ। ଭଗବାନଙ୍କ ଏଭଳି ଶକ୍ତି ରହିଛି। ଆମେ ସେଥିପାଇଁ ଏଇଟାକୁ କୁହାଯାଉଛି, ଶ୍ରୀଧର ସ୍ୱାମୀ ତାଙ୍କର ଭାଗବତମର ଟୀକାରେ ପ୍ରଥମ ନମ୍ବର ଶ୍ଳୋକରେ ଏଇଟା କହୁଛନ୍ତି, ମୁଖଂ କରୁଛି ବାଚାଳଂ ପଙ୍ଗୁଂ ଲଙ୍ଘତେ ଗିରିଂ ଯତ୍କୃପା ତମଂ ବନ୍ଦେ ଶ୍ରୀ ଗୁରୁ ଦିନ ତାରିଣୀ ବା ପରମାନନ୍ଦ ମାଧବ। ଏଭଳି ଭାବରେ ଭାଗବତମ ଟୀକା ଦେଲାବେଳେ ପ୍ରଥମେ ଏଇ ଶ୍ଳୋକଟି କହିଛନ୍ତି ସେ ସୁଖଦେବ ଶ୍ରୀଧର ସ୍ୱାମୀ, ମୁଖଂ କରୁଛି ବାଚାଳ, ମୁଖ ହେଉଛି କଥା କହିପାରୁନାହାନ୍ତି, ଭଗବାନ ଯଦି ଚାହିଁବେ ସେ କଥା କହିବେ, ବାଚାଳ ହେଇଯିବ, ଖାଲି କଥା କହିବେ ତା ନୁହଁ, ବାଚାଳ ହେବେ, ନନ୍ଷ୍ଟପ୍ କଥା ଚାଲିବ ତାଙ୍କର। ମୁଖଂ କରୁଛି ବାଚାଳ ପଙ୍ଗୁ ଲଙ୍ଘାଇଛି ଗିରିଂ, ପଙ୍ଗୁ ହେଉଛି ଚାଲିପାରୁନାହିଁ, କିନ୍ତୁ ସେ ମଧ୍ୟ ପାହାଡ଼ ଲଙ୍ଘିଯିବ, ପଙ୍ଗୁ ଲଙ୍ଘାଇଛି ଗିରିଂ ଯତ୍କୃପା ତମଂ ବନ୍ଦେ, ଯାହାଙ୍କର କୃପାରେ ଏଇଟା ହେଇପାରିବ। ଭଗବାନ କ'ଣ ନ କରିପାରିବେ? ଏମିତି କିଛି ନାହିଁ ଯେ ଭଗବାନଙ୍କର ଶକ୍ତି ନାହିଁ ସେ କରିପାରିବେ ନାହିଁ, ତା ନୁହଁ। ଭଗବାନ ସବୁକିଛି କର୍ତ୍ତୁମ ଅକର୍ତ୍ତୁମ ଅନ୍ୟତା କର୍ତ୍ତୁମ ସମର୍ଥ, ସବୁକିଛି ସେ କରିପାରିବେ ଭଗବାନ, ଇଏ ହେଉଛନ୍ତି ଭଗବାନ। ତେଣୁ ଏଠି ସନାତନ ଗୋସ୍ୱାମୀ ଅଧିଶମ କହିଲେ ଈଶ୍ୱରେଶ୍ୱର, ଈଶ୍ୱରଙ୍କର ମଧ୍ୟ ସେ ଈଶ୍ୱର, ଯେମିତି ଆମେ ସାଧାରଣତଃ ଶିବଜୀଙ୍କୁ କହୁଛେ ଈଶ୍ୱର ବୋଲି, ଶିବଜୀ ଈଶ୍ୱର, ଅଷ୍ଟମ ସ୍କନ୍ଧ 12 ଅଧ୍ୟାୟରେ ସେ ଶିବଜୀ ଭଗବାନ ସ୍ତୁତି କରୁଛନ୍ତି। ସେ କହୁଛନ୍ତି ପ୍ରଭୁ ମୋତେ ସମସ୍ତେ ଲୋକମାନେ କହୁଛନ୍ତି ଈଶ୍ୱର ବୋଲି, କିନ୍ତୁ ପ୍ରକୃତ ଆପଣ ମଧ୍ୟ ମୋର ଈଶ୍ୱର। ଏ ଶ୍ଳୋକଟି ଅଛି ଅଷ୍ଟମ ସ୍କନ୍ଧ 12 ଅଧ୍ୟାୟରେ। ଭଗବାନ ଉପରେ ଆଉ କେହି ନାହାନ୍ତି, ଭଗବାନ ସହିତ କେହି ସମାନ ହୋଇପାରିବେ ନାହିଁ, ଇଏ ହେଉଛି ଭଗବତ ତତ୍ତ୍ୱ। ତେଣୁ ସନାତନ ଗୋସ୍ୱାମୀ ସେ କହୁଛନ୍ତି ଈଶ୍ୱରେଶ୍ୱର, ଈଶ୍ୱରଙ୍କର ଈଶ୍ୱର ସେ ଅଧିଶମ, ଅଧିଶମ ଅଧିଶ୍ୱର ଅର୍ଥ ହେଉଛି ସେଇଟା, ନଚ କେବଳ ବହିରେ ଅଧିଶ ଅଧିଶତ୍ଵମ, କେବଳ ଯେ ବାହାରେ ଭଗବାନ ନିୟନ୍ତ୍ରଣ କରୁଛନ୍ତି ତାହା ନୁହଁ, ଶ୍ରୀ ଶ୍ରୀ ସୀତାରାମ ଲୋକମାନ, କିନ୍ତୁ ଅନ୍ତର୍ ଭିତରେ ମଧ୍ୟ ରହିଛନ୍ତି ଭଗବାନ, ଅନ୍ତର୍ ଭିତରେ ରହିଛନ୍ତି, ବାହାରେ ମଧ୍ୟ ଅଛନ୍ତି ଭଗବାନ। ତେଣୁ ଏଟାକୁ ଅନ୍ତର ବି ଇତିହାସ ଆତ୍ମାନମ, ଅନ୍ତର୍ଯ୍ୟାମୀ ରୂପରେ ଭଗବାନ ରହିଛନ୍ତି, ଆମେ କ'ଣ ଚିନ୍ତା କରୁଛେ, କ'ଣ ଚିନ୍ତା କାମନା କରୁଛେ ସବୁକିଛି ଭଗବାନ ଜାଣନ୍ତି, ଅନ୍ତର୍ଯ୍ୟାମୀ ସିଏ। ଭଗବାନ କହିବା ଦରକାର ନାହିଁ, ପ୍ରଭୁ ମୋର ଏଇଟା ଦରକାର କହିବା ଦରକାର ନାହିଁ, ଭଗବାନ ସବୁ ଜାଣନ୍ତି। ଧ୍ରୁବ ମହାରାଜ ଯେତେବେଳେ ଯାଇଥିଲେ ତପସ୍ୟା କରିଥିଲେ ଭଗବାନଙ୍କୁ ଆଇବା ପାଇଁ, ସେ ତାଙ୍କର ମନରେ ଥିଲା ଗୋଟେ ବିରାଟ ରାଜ୍ୟ, କିନ୍ତୁ ଯେତେବେଳେ ଭଗବାନଙ୍କୁ ଦର୍ଶନ କଲେ ଆଉ ତାଙ୍କର କୌଣସି କାମନା ରହିଲା ନାହିଁ, କିନ୍ତୁ ସିଏ କୌଣସି ପ୍ରାର୍ଥନା ନକଲେ ମଧ୍ୟ ଭଗବାନ ତାଙ୍କୁ ଧ୍ରୁବ ଲୋକ ପ୍ରଦାନ କଲେ। ତେଣୁ ଭଗବାନ ସବୁ ଜାଣନ୍ତି, ଭଗବାନ ସବୁ ଜାଣନ୍ତି, ଆମର ଯାହା କାମନା ରହିଛି ଭଗବାନ ସବୁ ପୂରଣ କରିବେ, ଭଗବାନ ଯେଉଁମାନେ ଶରଣ ଯିବେ ଭଗବାନ ତାଙ୍କର କାମନା ପୂରଣ କରିବେ। ତେଣୁ ଏଠି ସେ କଥା କହ ଆତ୍ମାନମ ଅନ୍ତର୍ଯ୍ୟାମିନମ ସତ୍କର୍ମ ସୁପ୍ରବର୍ତ୍ତନାଦିନା ପରମ ଗୁରୁଂ ଶ୍ରୁଦଂ ଚୈତି ଅର୍ଥ, ଯେଉଁ ଅନ୍ତର୍ଯ୍ୟାମୀ ରୂପେ ରହିକରି ଭଗବାନ କ'ଣ ଖାଲିଟାରେ ବସିଛନ୍ତି କି, ଖାଲି ସେଠି ଶୋଇଛନ୍ତି ସେଠି, ତା ନୁହଁ, ଭଗବାନ ଅନ୍ତର୍ଯ୍ୟାମୀ ରୂପେ ରହିକରି କ'ଣ କରୁଛନ୍ତି ନା ସତ୍କର୍ମସୁ ପ୍ରବର୍ତ୍ତନାଦିନା ଭଗବାନ ଠାରୁ ମତ ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନ ଆମକୁ ସ୍ମୃତି ଦେଉଛନ୍ତି, ଜ୍ଞାନ ଦେଉଛନ୍ତି ଏବଂ ବିସ୍ମୃତି ମଧ୍ୟ ଦେଉଛନ୍ତି। ଆମେ ଯେତେବେଳେ ଶୋଇପଡ଼ୁଛେ ରାତିରେ, ଏ ଯଦି ଆମେ ବିସ୍ମୃତି ଭଗବାନ ନ ଦିଅନ୍ତେ ତାହେଲେ ଆମେ ଶୋଇପାରିବା ନାହିଁ, ଆମେ ସବୁବେଳେ ଚିନ୍ତା କରି ଚାଲିଥିବା କ'ଣ ହେଲା, ଏଇଟା ହେଲା, ସେଇଟା ହେଲା, ସେଇଟା ହେଲା, ଚାଲିଥିବ ସ୍ମୃତି, କିନ୍ତୁ ଭଗବାନ ସେ ବିସ୍ମୃତି ଦେଇଦିଅନ୍ତି ଯେଉଁଥିପାଇଁ ଆମେ ଶୟନ କରିପାରୁଛେ। ସେଭଳି ଭାବରେ ଭଗବାନ ଜ୍ଞାନ ଦେଉଛନ୍ତି, କର୍ମ ସତ୍କର୍ମସୁ ଭଗବାନ କହୁଛନ୍ତି ଏଇଟା ତୁମେ ବିବେକ, ବିବେକ ତୁମେ ଏଇଟା କର ନା ଏଇଟା କର, ଏଇଭଳି ଭାବରେ ବିବେକ ରୂପରେ ଭଗବାନ ରହିଛନ୍ତି, ଅନ୍ତର୍ଯ୍ୟାମ ରୂପରେ ସେ ଜ୍ଞାନ ପ୍ରଦାନ କରୁଛନ୍ତି। ପ୍ରବର୍ତ୍ତନାଦିନ ପରମଂ ଗୁରୁ, ସିଏ ହେଉଛନ୍ତି ପରମ ଗୁରୁ, ସିଏ ଜ୍ଞାନ ଦେଉଛନ୍ତି। ଶ୍ରୁଦଂ ଚ, ସିଏ ଯେ କେବଳ ଜ୍ଞାନ ଦେଉଛନ୍ତି ତାହା ନୁହଁ, ଶ୍ରୁଦ ଆମର ପ୍ରକୃତ ବନ୍ଧୁ, ହିତାକାଂକ୍ଷୀ ବନ୍ଧୁ ହେଉଛନ୍ତି ସେ ଭଗବାନ। ଆମେ ଭାବୁଛେ ଇଏ ହେଉଛି ଆମର ଭୌତିକ ଜଗତରେ ଇଏ ହେଉଛି ଆମର ବନ୍ଧୁ, କିନ୍ତୁ କିଏ ବନ୍ଧୁ, ପ୍ରକୃତ ବନ୍ଧୁ କିଏ? ଯେଉଁ ବନ୍ଧୁ ରହିଛନ୍ତି ତଥାଗତ ବନ୍ଧୁ, ତୁମର ଧନରେ ବା ତୁମର ଯେତେବେଳେ ଐଶ୍ୱର୍ଯ୍ୟ ଅଛି ସେ ସମୟରେ ସେମାନେ ତୁମ ବନ୍ଧୁ ହେବେ, ତୁମେ ଯେତେବେଳେ ଐଶ୍ୱର୍ଯ୍ୟ ଚାଲିଯିବ ସେତେବେଳେ କେହି ପଚାରିବେ ନାହିଁ। ଭାଗବତ ଦଶମ ସ୍କନ୍ଧ ଅଠାଅଶୀ ଅଧ୍ୟାୟରେ ଭଗବାନ ସେ କଥାଟି କହିଛନ୍ତି, ଯେଉଁମାନେ ଯେଉଁମାନଙ୍କ ଉପରେ ଭଗବାନ ଯଶାହ ମନୁଗୃଣା ଆମେ ବହୁତ ଅନୁଗ୍ରହ କରନ୍ତି, ତାଙ୍କର ଧନୁକୁ ନେଇଯାଆନ୍ତି, ଯଦି ଧନୁକୁ ନେଇଯାଆନ୍ତି ତାଙ୍କର ତଥାଗତ ବନ୍ଧୁବାଦ ମାନେ ସବୁ ତ୍ୟାଗ କରିଦିଅନ୍ତି ତାଙ୍କୁ, ତେଣୁ ଆଉ କାହାକୁ ନ ପାଇକିରି ସେ ଭଗବାନଙ୍କ ଶରଣରେ ଯାଆନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏଇଭଳି ଭାବରେ ତିନୋଟି ବିଶେଷଣ ଏଠି ଦିଆଯାଇଛି, ଗୋଟିଏ ପରେ ଗୋଟିଏ ଉନ୍ନତ ବିଶେଷଣ। ଅନୃତ ଅପବର୍ଗ ଇତି ସଂସାର ଦୁଃଖ ଧ୍ୱଂସନମ। ଅନୃତ ଅପବର୍ଗର ଶବ୍ଦର ଅର୍ଥ ହେଉଛି, ସନାତନ ଗୋସ୍ୱାମୀ କହୁଛନ୍ତି, ସଂସାର ଦୁଃଖକୁ ଦୂର କରିଦିଅନ୍ତି, ସେ ଅପବର୍ଗ ପ୍ରଦାନ କରନ୍ତି। ଅପବର୍ଗରେ ଆମେ ରହୁଛୁ, ଘୁରି ବୁଲୁଛେ, ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛେ, କିନ୍ତୁ ଭଗବାନ ଏ ପବର୍ଗରୁ ଆମର ଉଦ୍ଧାର କରିଦିଅନ୍ତି। ଅନୃତ ପବର୍ଗ ଆଉ ଗୋଟେ ମଧ୍ୟ ଅର୍ଥ ହେବ, ଯଶାଙ୍ଗ୍ରି ଅନୃତ ଅପ୍ରିୟ ଅନାଦୃତ ବା ଭବନ୍ତି, ଯେଉଁମାନେ ଭଗବାନଙ୍କର ଅଙ୍ଘ୍ରି ପାଦପଦ୍ମକୁ ଅନାଦର କରନ୍ତି ସେମାନେ ଅପବର୍ଗ ମୁଖ୍ୟ ଯସ୍ମାତ୍, ସେମାନେ ଏଇ ଅପବର୍ଗକୁ ଅନାଦର କରନ୍ତି। ଭଗବାନ ପାଦପଦ୍ମ ଏଭଳି ରହିଛି, ଏ ସଂସାରରୁ ଆମକୁ ବନ୍ଧନରୁ ମୁକ୍ତ କରିବ, କିନ୍ତୁ ଯେଉଁମାନେ ଭଗବାନ ପାଦପଦ୍ମର ଆଶ୍ରୟ ନେଉନାହାନ୍ତି ସେମାନେ ଘୁରି ବୁଲିବେ, ଭୌତିକ ଜଗତରେ ଘୁରି ବୁଲିବେ। ତେଣୁ ଇଏ ଆମ ପାଇଁ ଗୋଟେ ସୁଯୋଗ, ଆମେ ଭଗବାନଙ୍କ ଶରଣରେ ଯାଇଛେ, ଏବେ ଭବସାଗର ଉଦ୍ଧାର ପାଇବା ପାଇଁ ଆମକୁ ସୁଯୋଗ ମିଳିଯାଇଛି ଭଗବାନଙ୍କ କୃପାରୁ, ସାଧୁଙ୍କ କୃପାରୁ ଆମେ ଏ ସୁଯୋଗ ପ୍ରାପ୍ତ ହୋଇଛେ। ତେଣୁ ଏଇଟାକୁ ଯଦି ଆମେ ଏଇ ସୁଯୋଗଟାକୁ ଗ୍ରହଣ କରିବା ତାହେଲେ ଆମେ ଏ ଭବସାଗରୁ ଉଦ୍ଧାର ପାଇପାରିବା। ଅନାଦି କାଳରୁ ଆମେ ଭୌତିକ ଜଗତରେ ରହିଛେ, ତେଣୁ ଏ ଭଗବାନଙ୍କ ଶରଣରେ ଆମକୁ ଏ ଗୋଟେ ସୁଯୋଗ ମିଳିଛି। ସେଥିପାଇଁ ଚୈତନ୍ୟ ଚରିତାମୃତରେ କୁହାଯାଇଛି, ବ୍ରହ୍ମାଣ୍ଡ ଭ୍ରମିତ କୌଣ ଭାଗ୍ୟବାନ ଜୀବ, ଗୁରୁକୃଷ୍ଣ ପ୍ରସାଦ ପାଇ ଭକ୍ତିର ତାବିଜ। ଏଇଭଳି ଭାବେ ବ୍ରହ୍ମାଣ୍ଡରେ ଆମେ ଭ୍ରମଣ କରି ଚାଲିଛେ, ଯେଉଁମାନେ ଭାଗ୍ୟବାନ ଜୀବ ସେମାନେ ଗୁରୁଙ୍କର କୃପାରୁ କୃଷ୍ଣଙ୍କ କୃପାରୁ ଏଇ ଭକ୍ତିଲତା ପ୍ରାପ୍ତ ହୋଇକି ଭଗବାନ ଭଜନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏଇଭଳି ଭାବରେ ରୁକ୍ମିଣୀ ଦେବୀଙ୍କର କଥା ରହିଛି, ଚାଲିବ କଥା 34ରୁ କେତେ 48 ନା କେତେ ପର୍ଯ୍ୟନ୍ତ ରହିଛି। ରୁକ୍ମିଣୀ ଦେବୀ ଭଗବାନ କଥାକୁ ସବୁ ଖଣ୍ଡନ କରିଛନ୍ତି, ଭଗବାନ ନିଜର 16ଟି ଦୋଷ ପ୍ରଦର୍ଶନ କରିଥିଲେ, 16ଟି ଦୋଷ, କିନ୍ତୁ ରୁକ୍ମିଣୀ ଦେବୀ ସେସବୁ ଖଣ୍ଡନ କରିବେ, ଭଗବାନ କେଉଁଠି ଦୋଷ ଆସିବ। ତେଣୁ ଏଇଭଳି ଭାବରେ ଆମକୁ ସୁଯୋଗ ମିଳିଲେ ଆମେ ଗୋଟେ ଘଣ୍ଟା କହିଲେ ଭଗବାନ କଥା, ରୁକ୍ମିଣୀ ଦେବୀଙ୍କର କଥାକୁ ନେଇକରି ଏ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ ପାଏ, ଅନେକ ଅର୍ଥ ରହିଛି, କିନ୍ତୁ ତା ଭିତରେ ଆମେ ଏତିକି ଅର୍ଥ କରିକି ବାହାର କରିକି କହିଲେ ଗୋଟେ ଘଣ୍ଟା ଆମର ଚାଲିଗଲା। ଆମେ ବର୍ତ୍ତମାନ ଭଗବାନଙ୍କ ନାମ କୀର୍ତ୍ତନ କରି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଶିଳ ପ୍ରଭୁପାଦ ମହାରାଜ କି ଶିଳ ଗୁରୁଦେବ କି ନିଦାୟ ଗୌର ପ୍ରମାନନ୍ଦେ।